ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଖରିଫ ବିପଣନ ବର୍ଷ 2025-26 ନିମନ୍ତେ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କଟକଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଅଘଟଣର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆପଡ଼ା ଜିଲ୍ଲା ହର୍ ଘର୍ ନଲ୍ ହର୍ ଘର୍ ଜଲ୍ ଯୋଜନାର ସଫଳ ରୂପାୟନ କରି ଦେଶରେ ପାଇଛି ପ୍ରଥମ ସ୍ଥାନ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା। ଖରିଫ ବିପଣନ ବର୍ଷ 2025-26 ନିମନ୍ତେ ଆଜିଠାରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ସମ୍ପୂର୍ଣ୍ଣ ନୂତନ ଭାବେ କରାଯିବ, ଏଥିରେ ପୂର୍ବ ବର୍ଷର ନବୀକରଣ କରାଯିବ ନାହିଁ। ଧାନ ବିକ୍ରୟ ଉଦ୍ଦେଶ୍ୟରେ ଚାଷ ଅନୁପଯୋଗୀ ଜମି କିମ୍ବା ଅଣଧାନ ଚାଷ ହୋଇଥିବା ଜମିକୁ ପଞ୍ଜୀକୃତ କରାଯିବ ନାହିଁ। ଭାଗ ଚାଷୀମାନେ ପଞ୍ଜୀକରଣ ପ୍ରକ୍ରିୟାରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଅଂଶଗ୍ରହଣ କରିପାରିବେ। ପଞ୍ଜୀକରଣ ପାଇଁ ଚାଷୀମାନଙ୍କର ଇ କେୱାଇସି ଏବଂ ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରାଯାଇଛି। 20 ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। 9 ସେପ୍ଟେମ୍ବର ସୁଦ୍ଧା ଚାଷୀଙ୍କ ତଥ୍ୟ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। 30 ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ନଭେମ୍ବର ମାସ ପ୍ରଥମ ସପ୍ତାହରୁ ସରକାର ଧାନ କିଣିବେ ବୋଲି ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ବର୍ଷ ମାର୍ଚ୍ଚ ମାସ 31 ତାରିଖ ସୁଦ୍ଧା ସରକାର ଚାଷୀମାନଙ୍କଠାରୁ ଧାନ କିଣା ପ୍ରକ୍ରିୟା ଜାରି ରଖିବେ। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ଯଦି କୌଣସି ଅଭିଯୋଗ ଥାଏ, ସରକାରୀ କାର୍ଯ୍ୟ ସମୟରେ 1967 ନମ୍ଘରକୁ ଟେଲିଫୋନ୍ କରି ସବିଶେଷ ତଥ୍ୟ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କଟକ ଗୋବିନ୍ଦପୁରସ୍ଥିତ ଅରିଲୋଠାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ 22 ଦୁଗ୍ଧ ପରିବହନ ଯାନ, ଦୁଗ୍ଧ ଗୁଣ୍ଡ ମେସିନ୍ର ଶୁଭାରମ୍ଭ ଓ 62 ଓମ୍ଫେଡ଼ ଆବାସିକ ପରିସରର ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଘଟିଥିବା ଅଘଟଣର ସ୍ଥିତି ଅନୁଧ୍ୟାନ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସର ଟ୍ରମା କେୟାର୍ରୁ ବର୍ନ ୟୁନିଟ୍କୁ ସ୍ଥାନାନ୍ତର କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସାହାଯ୍ୟରେ ପୀଡ଼ିତାଙ୍କର ଚିକିତ୍ସା ଚାଲିଛି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅଘଟଣ ଅତ୍ୟନ୍ତ ସମ୍ବେଦନଶୀଳ ଓ ସ୍ୱର୍ଶକାତର ବିଷୟ ବୋଲି ଗଣମାଧ୍ୟମରେ ସୂଚନା ଦେଇ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି,
ଖବର ପାଇଲା ମାତ୍ରେ ଏସ୍ପି ପୁରୀ ସ୍ପଟରେ ପହଞ୍ଚି ଯାଇଛନ୍ତି। ସ୍ପଟରେ ଯାଇକି ସେ ନିଜେ ସବୁ ଜିନିଷ ବୁଝୁଛନ୍ତି, ଇନ୍ଭେଷ୍ଟିଗେସନ୍ଟା ଚାଲିଛି। ସେଗରେ ଅତିଶୀଘ୍ର ଆମେ ଯୋଉ ଏକ୍ୟୁଜ୍ ମାନେ ସେଥିରେ ସଂଶ୍ଳିପ୍ତ ଅଛି ସେମାନଙ୍କୁ ଖୋଜିକି ବାହାର କରିବାରେ ସଫଳ ହେବେ। ପ୍ରକାରର ଘଟଣା ଘଟିଛି, ଏଟା କାହାକୁ ବି ମାନ୍ୟ ନୁହେଁ, ଏଟା ଅଭାବନୀୟ ଘଟଣା। ମୁଁ ଆପଣମାନଙ୍କୁ କହିପାରିବି କି ଦୋଷୀ ବିରୁଦ୍ଧରେ ଆଇନରେ ଯେତେ କ୍ଷମତା ଦିଆଯାଇଛି ସେସବୁ ଉପଯୋଗ କରାଯିବ।
ଅନ୍ୟପକ୍ଷରେ ବାୟାବର ଗ୍ରାମ ନିକଟରେ ପୀଡ଼ିତାଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ଘଟିଥିବା ଅଘଟଣର ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ବାୟାବର ଗାଁକୁ ଯାଇ ପୀଡ଼ିତାଙ୍କ ପରିବାରବର୍ଗ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଫୋରେନ୍ସିକ୍ ଟିମ୍ ଘଟଣାର ଯାଞ୍ଚ ଆରମ୍ଭ କରିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ନୂଆପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଲିଥିବା ହର୍ ଘର୍ ନଲ୍ ହର୍ ଘର୍ ଜଳ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ଏହି ଯୋଜନାରେ ହିତାଧିକାରୀମାନଙ୍କ ସହ ଆଲୋଚନା କରି ପାନୀୟ ଜଳ ସମ୍ପର୍କିତ ସମସ୍ୟାଗୁଡ଼ିକ କିପରି ଦୂର ହୋଇପାରିଛି ସେ ବିଷୟରେ ପଚାରି ବୁଝିଥିଲେ। ନୂଆପଡ଼ା ଜିଲ୍ଲାରେ 5 ଜଳ ପ୍ରକଳ୍ପ ମାଧ୍ୟମରେ 370 କୋଟି ଟଙ୍କା ଖର୍ଚ୍ଚ କରାଯାଇ 211 ଗ୍ରାମର 50,000ରୁ ଉର୍ଦ୍ଧ୍ୱ ପରିବାରକୁ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦିଆଯାଉଛି। ଦେଶରେ ହର୍ ଘର୍ ନଲ୍ ହର୍ ଘର୍ ଜଳ ଯୋଜନାର ସଫଳ ରୂପାୟନ କରିପାରିଥିବାରୁ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରେଳ ରାଷ୍ଟ୍ରମନ୍ତ୍ରୀ ଭି ସୋମନ୍ନା ଆଜି ଅପରାହ୍ନ 3:15 ଭୁବନେଶ୍ୱର ରେଳ ଷ୍ଟେସନଠାରେ ରାଜ୍ୟରେ ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ତତ୍ସମ୍ୟନ୍ଧୀୟ ରେଳ ବିଭାଗର ବିଭିନ୍ନ ପଦକ୍ଷେପଗୁଡ଼ିକ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବେ। କେନ୍ଦ୍ର ସରକାର ଚଳିତ ବର୍ଷ ରେଳବାଇ କ୍ଷେତ୍ରରେ ଟିକେଟ୍ ବୁକିଂଠାରୁ ଆରମ୍ଭ କରି ଯାତ୍ରୀମାନଙ୍କ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷିତ ଯାତ୍ରା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ପ୍ରଦର୍ଶନ ଆଧାରରେ ପଦୋନ୍ନତି ଦିଆଯିବ। କୃତ୍ରିମ ବୁଦ୍ଧିମତା ଜରିଆରେ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟର ତର୍ଜମା କରାଯିବ ବୋଲି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ନିବନ୍ଧ ଅଧିକାରୀଙ୍କ ସମ୍ମିଳନୀ ଓ କର୍ମଶାଳାରେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜସ୍ୱ ଅଧିକାରୀ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦିଅନ୍ତୁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଞ୍ଚଳ ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥଳୀ ଭାବେ ଦେଖାଯାଉଛି। ବନଖଣ୍ଡରେ ବିରଳ ଗୟଳଙ୍କ ବଂଶ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତିଭୂଷଣ ତ୍ରିପାଠୀ କହିଛନ୍ତି,
ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ମାଳତୀ ସଂରକ୍ଷିତ ଜଙ୍ଗଲରେ 100ରୁ ଅଧିକ ଗୟଳ ବସବାସ କରୁଛନ୍ତି। ସେମାନଙ୍କ ବଂଶର ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ଖାଦ୍ୟ ପାଇଁ ଚାରଣଭୂମି, ପିଇବା ପାଣିର ବ୍ୟବସ୍ଥା ସହିତ ଜଙ୍ଗଲରେ ପୋଖରୀ ନିର୍ମାଣ କରାଯାଉଛି। ଗୟଳମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ୱାଚ୍ ଟାୱାର ତିଆରି ଚାଲିଛି। ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ଗୟଳ ଗଣନା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସରକାରୀ ସ୍ତରରେ ଏହି ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଆକାଶବାଣୀ ପାଇଁ ଗଞ୍ଜାମ ଜିଲ୍ଲାରୁ ମୁଁ ବିଭୂତିଭୂଷଣ ତ୍ରିପାଠୀ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର 12 ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବନ୍ୟା ପରିସ୍ଥିତି ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏ ସମ୍ପର୍କରେ ଆମ କେନ୍ଦ୍ରାପଡ଼ା ସମ୍ଭାଦଦାତାଙ୍କ ରିପୋର୍ଟ।
ବ୍ରାହ୍ମଣୀ ନଦୀ ତଥା ତାହାର ଶାଖା ନଦୀ ବୈତରଣୀ ଖରସ୍ରୋତା କାଳୀ ନଦୀରେ ବନ୍ୟା ଆସି କେନ୍ଦ୍ରାପଡ଼ା ଜିଲ୍ଲାର 4 ବ୍ଲକ ଏବଂ ଗୋଟିଏ ପୌରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇ ଆଳି ଏବଂ ରାଜନଗର ସେହିପରି ଗୋଟିଏ ପୌରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଥିବାରେ 4 ବ୍ଲକର 33 ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ପୌରାଞ୍ଚଳର 11 ୱାର୍ଡ ପ୍ରଭାବିତ ହୋଇଛି। ଗ୍ରାମକୁ ଯିବା ପାଇଁ ଯନ୍ତ୍ରଚାଳିତ ଡଙ୍ଗା ହୁଲି ଡଙ୍ଗା ନିୟୋଜିତ କରାଯାଇଛି। ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ବିଭିନ୍ନ ରାଜନୈତିକ ଦଳର ଲୋକପ୍ରତିନିଧି ବନ୍ୟାଞ୍ଚଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦେଇହେବ ସେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି। ବନ୍ୟାଞ୍ଚଳ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ଚୁଡ଼ା, ବିସ୍କୁଟ, ଜରୁରୀ ଔଷଧ, ଜଳ ବିସର୍ଜନ ପାଉଡର, ଗୋ ଖାଦ୍ୟ ଯୋଗାଇ ଦେବା ପାଇଁ ସାମାଜିକ ସଂଗଠନମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରାପଡ଼ାରୁ ଆକାଶବାଣୀ ସମାଚାର ପାଇଁ ନିହାରଞ୍ଜନ ସାହୁ।
ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାରରେ ଗତକାଲି ଡଙ୍ଗାବୁଡ଼ି ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ନାକମାମୁଡ଼ିରୁ ତାଳପଦରକୁ 5 ଡଙ୍ଗାରେ ଯାତ୍ରା କରୁଥିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। 4 ପହଁରି କୂଳରେ ପହଞ୍ଚିଥିଲେ। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରତିକୂଳ ପରିସ୍ଥିତିରେ ପୁଲିସ୍ କିପରି ସମସ୍ତ ପ୍ରକାର ମୁକାବିଲାର ସମ୍ମୁଖୀନ ହୋଇପାରିବ ସେ ନେଇ ନୂଆପଡ଼ା ଜିଲ୍ଲା ପୁଲିସ୍ ରିଜର୍ଭ ପଡ଼ିଆଠାରେ ପୁଲିସ୍ କର୍ମଚାରୀମାନଙ୍କର ଏକ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ଖରିଫ୍ ବର୍ଷ 2025-26 ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଚାଷୀମାନେ ସମବାୟ ସମିତି ଜରିଆରେ ଆବେଦନ ଫର୍ମ ଦାଖଲ କରିଛନ୍ତି। ଆସନ୍ତା ଅଗଷ୍ଟ 25 ଶେଷ ସୁଦ୍ଧା ଏହା ହେବ ବୋଲି ଜଣାପଡ଼ିଛି। ବିକଶିତ ଭାରତ ଗଠନରେ ଓଡ଼ିଶାର ଭୂମିକା ଏବଂ ଜିଲ୍ଲାର ଦାୟିତ୍ୱକୁ ନେଇ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପାରିଷଦଙ୍କୁ ନେଇ ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମେରିକାର ବର୍ମିଂହାମ୍ଠାରେ ଆୟୋଜିତ ହୋଇଥିବା ବିଶ୍ୱ ପୁଲିସ୍ ଓ ଅଗ୍ନିଶମ କ୍ରୀଡ଼ା 2025 ଭାରତୀୟ ଦଳରେ ଅଂଶଗ୍ରହଣ କରି ଓଡ଼ିଶା ପୁଲିସ୍କୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତ୍ମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା 22-24 ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 23 ସୁଦ୍ଧା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ଅବପାତର ରୂପ ନେବ। 24 ବେଳକୁ ସ୍ଥଳଭାଗ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଖରିଫ୍ ବିପଣନ ବର୍ଷ 2025-26 ନିମନ୍ତେ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କଟକଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଅଘଟଣର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆପଡ଼ା ଜିଲ୍ଲା ହର୍ ଘର୍ ନଲ୍ ହର୍ ଘର୍ ଜଲ୍ ଯୋଜନାର ସଫଳ ରୂପାୟନ କରି ଦେଶରେ ପାଇଛି ପ୍ରଥମ ସ୍ଥାନ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।